ନମସ୍କାର ଶ୍ରୋତା ବନ୍ଧୁ, ଯୁବ ଯୌନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ ଜଣାଉଛି ମୁଁ କଳିଙ୍ଗ କନ୍ୟା। ବନ୍ଧୁଗଣ, ଯେପରିକି ଆପଣ ଜାଣନ୍ତି ଯେ ଏହି କାର୍ଯ୍ୟକ୍ରମରେ ଆମେ କିଶୋରାବସ୍ଥା, ତା ସହିତ ଜଡିତ ସମସ୍ୟା ଗୁଡିକ ଏବଂ ସେହି ସମୟରେ ଯୁବକମାନଙ୍କ ମନରେ ଆସୁଥିବା ପ୍ରଶ୍ନର ଉତ୍ତର ଖୋଜିଥାଉ। ଆଉ ବନ୍ଧୁଗଣ, ଏପରି ଏକ ସମସ୍ୟା ହେଉଛି ଯୌନ ଜନିତ ରୋଗ, ଯାହା ବିଷୟରେ ଆମେ ପଛ କିଛି ଅଧ୍ୟାୟରେ ମଧ୍ୟ କଥା ହୋଇସାରିଛୁ। HIV ଯୌନ ଜନିତ ରୋଗର ସବୁଠୁ ସହଜ ଉଦାହରଣ, କିନ୍ତୁ ଏଥିରୁ ଅନେକ ଯୌନ ଜନିତ ରୋଗ ଆମ ଶରୀରର ମୁଖ୍ୟ ଅଙ୍ଗ ଯେଭଳି କିଡ଼ନୀ, ମୂତ୍ରାଶୟ, ମୂତ୍ରଦ୍ୱାର ଏବଂ ପ୍ରଜନନ ଅଙ୍ଗକୁ କ୍ଷତି ପହଞ୍ଚାଇଥାଏ। WHO ଅର୍ଥାତ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବର୍ଷ 2013 ଗଣନା ଅନୁସାରେ ଭାରତ ଓ ପଡ଼ୋଶୀ ଦେଶରେ ପ୍ରାୟ 8 କୋଟି ଏଭଳି ଲୋକ ଅଛନ୍ତି ଯାହାକୁ କିଛି ନା କିଛି ଯୌନ ରୋଗର ଇନଫେକ୍ସନ୍ ରହିଛି। ଏହି ରୋଗର ସବୁଠୁ ବେଶୀ ପ୍ରଭାବ ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ଉପରେ ପଡ଼େ। ଯଦି ସ୍ୱାସ୍ଥ୍ୟ ସହ ଜଡ଼ିତ ବଡ଼ ଚିନ୍ତାର ବିଷୟରେ କଥା ହେବା, ତେବେ ଏହାର କାରଣରୁ HIV ବ୍ୟତୀତ ଶିଶୁ ଏବଂ ମା'ମାନଙ୍କର ମୃତ୍ୟୁ, ନପୁଂସକତା ଏବଂ ସର୍ଭାଇକାଲ କ୍ୟାନ୍ସର ପରି ରୋଗର ବୃଦ୍ଧି ହୋଇଥାଏ। ପୃଥିବୀରେ ପ୍ରତିଦିନ 5 ଲକ୍ଷ ଯୁବକ ଯୌନ ଜନିତ ରୋଗର ସମ୍ପର୍କରେ ଆସନ୍ତି, ଯାହାକି ଏକ ବଡ଼ ଚିନ୍ତାର କାରଣ। କିନ୍ତୁ ଯଦି ଯୁବକମାନେ ଏକ ସୁରକ୍ଷିତ ଯୌନ ଆଚରଣ କରନ୍ତି, ତେବେ ଏହି ରୋଗରୁ ରକ୍ଷା ମିଳେ। ଶ୍ରୋତା ବନ୍ଧୁ, ଅନେକ ଥର ସଂକ୍ରମଣ ହେବାର ଲକ୍ଷଣ ଦେଖାଯାଇ ନଥାଏ, କିନ୍ତୁ ଯୌନ ଅଙ୍ଗରୁ ଧଳାପାଣି ଆସିବା, ଗନ୍ଧ ହେବା, ଜ୍ୱଳନ ହେବା, କଷ୍ଟ ହେବା, କୁଣ୍ଢେଇ ହେବା, ଯୌନ କ୍ରିୟା ସମୟରେ କଷ୍ଟ ହେବା ଆଦି ସଂକ୍ରମଣର କିଛି ଲକ୍ଷଣ। ଏଥିପାଇଁ ଯୌନ ବା ପ୍ରଜନନ ସମ୍ବନ୍ଧୀୟ ରୋଗରୁ ରକ୍ଷା ପାଇବା ପାଇଁ ନିଜ ଯୌନ ଅଙ୍ଗକୁ ଭଲ ଭାବରେ ସଫା ରଖିବା, ଭିତରେ ପିନ୍ଧୁଥିବା ଲୁଗାଗୁଡ଼ିକୁ ଭଲ ଭାବରେ ସଫା ରଖିବା ଏବଂ ସୁରକ୍ଷିତ ଯୌନ ସମ୍ବନ୍ଧ ରଖିବା ଜରୁରୀ। ବନ୍ଧୁଗଣ, ଯୌନ ରୋଗ ହେବା କୌଣସି ଲାଜର ବିଷୟ ନୁହେଁ। ସମାଜରେ ଯୌନ ଜନିତ ରୋଗ ବିଷୟରେ ଜ୍ଞାନ ବୃଦ୍ଧି ପାଇବା ଦ୍ୱାରା ଏହି ସମସ୍ୟାର ଚକ୍ରକୁ ଭାଙ୍ଗିବାରେ ସାହାଯ୍ୟ ମିଳିପାରେ। ଏହା ଆମ ସ୍ୱାସ୍ଥ୍ୟର ଅଂଶ, ଯାହା ପାଇଁ ଡାକ୍ତରଙ୍କ ସହଯୋଗ ନେବା ଅତ୍ୟନ୍ତ ଆବଶ୍ୟକ। ବନ୍ଧୁଗଣ, ଆସନ୍ତା ଅଧ୍ୟାୟରେ ମୁଁ ଆପଣଙ୍କ ସହିତ କଥା ହେବି ଯୁବକମାନଙ୍କର ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟକୁ ଉନ୍ନତ କରିବାରେ ସ୍ୱାସ୍ଥ୍ୟ କେନ୍ଦ୍ରର ଦାୟିତ୍ୱ ବିଷୟରେ ଏବଂ କିଭଳି ଭାବରେ ଯୁବକମାନେ ଏହାର ଲାଭ ଉଠାଇ ପାରିବେ। ଆଜିର ଅଧ୍ୟାୟଟି ଏତିକି। ଆସନ୍ତା ଅଧ୍ୟାୟରେ ମାନେ ମଙ୍ଗଳବାର ସନ୍ଧ୍ୟା 7ଟାରେ ପୁଣି ଥରେ ଭେଟିବା। କିନ୍ତୁ ଶ୍ରୋତା ବନ୍ଧୁ, ଆପଣ ଆମକୁ ଜଣାନ୍ତୁ ଯେ ଆଜିର ଅଧ୍ୟାୟଟି ଆପଣଙ୍କୁ କିଭଳି ଲାଗିଲା ଏବଂ ଯୁବକମାନେ କିପରି ବିନା ସଙ୍କୋଚରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୌନ ରୋଗର ଚିକିତ୍ସା କରାଇପାରିବେ। ବର୍ତ୍ତମାନ No. 2 ଏହି ବିଷୟ ଉପରେ ନିଜର ବିଚାରକୁ ଆମ ସହିତ ବାଣ୍ଟନ୍ତୁ। ଆପଣଙ୍କ କିଛି ବଛା ବଛା ବିଚାରକୁ ଶୁଣିବା ଯୌନ ସ୍ୱାସ୍ଥ୍ୟର ଆସନ୍ତା ଅଧ୍ୟାୟରେ। ସେତେବେଳେ ପର୍ଯ୍ୟନ୍ତ ଧନ୍ୟବାଦ।